ମୋ ନାଁ ବିଲି ଗୁପ୍ତା, ଗ୍ରାମ ରାଇଖୋଲ, ପଡ଼ା, ଜିଲ୍ଲା କନ୍ଧମାଳ, ବ୍ଲକ ଖଜୁରୀପଡ଼ା। ମୁଁ କହିବାକୁ ଯାଉଛି ମାଛ ମୁଣ୍ଡ ଅଣ୍ଡା ତରକାରୀ ସେଥିପାଇଁ ଦରକାର। ମାଛ ମୁଣ୍ଡ ଅଣ୍ଡା 3ଟା, ହଳଦୀ ଗୁଣ୍ଡ, ଲୁଣ, ତେଲ, ରସୁଣ ବଟା, ଅଦା ବଟା, ପିଆଜ ବଟା, ଧନିଆ ପତ୍ର। ପ୍ରଥମେ ମାଛ ତେଲ କଢେଇକି ତେଲ ପକେଇ ମାଛ ମୁଣ୍ଡକୁ ହଳଦୀ ମୁଣ୍ଡ ବୁଲେଇ ମାଛ ମୁଣ୍ଡକୁ ଭଲ ଭାବରେ କଷି ସିରପ ଭାଜି ଦିଅନ୍ତୁ। ଭାଜି ହେଇଗଲା ପରେ ସେଟା କାଢି ସେଥିରେ ତେଜପତ୍ର ପକେଇ ଅଦା ବଟା, ରସୁଣ ବଟା, ପିଆଜ ବଟା ପକେଇ କଷି ଦିଅନ୍ତୁ। ସେଥିରେ ହଳଦୀ ଗୁଣ୍ଡ ପକେଇ କଷି ଦିଅନ୍ତୁ। କଷି ହେଇଗଲା ପରେ ସେଥିରେ ଲଙ୍କା ବଟା ଆଉ ଟମାଟୋ ବଟା ପକେଇ ଦିଅନ୍ତୁ। ସେଥିରେ କଷି ହେଇଗଲା ପରେ ପାଣି ଅଳ୍ପ କିଛି ପାଣି ପକେଇ ମାଛ ମୁଣ୍ଡ ଗୋଳେଇ ଦିଅନ୍ତୁ। ଗୋଳେଇ ସାରିଲା ପରେ ସ୍ୱାଦ ଅନୁସାରେ ଲୁଣ ପକେଇ ଦିଅନ୍ତୁ। ଲୁଣ ପକେଇଲେ ସେଥିରେ କଞ୍ଚା ଅଣ୍ଡାକୁ ଫଟେଇ ପକେଇ ଦିଅନ୍ତୁ। ଘାଟି ଦିଅନ୍ତୁ ମାଛ ମୁଣ୍ଡ ସହିତ ମିଶିଗଲେ ଧନିଆ ପତ୍ର ଦେଇ ରସ ଦିଅନ୍ତୁ। ଆମ ହେଇଯିବ ମାଛ ମୁଣ୍ଡ ଅଣ୍ଡା ତରକାରୀ।